ମୋ ନାଁ ରୀତା ପ୍ରଧାନ, ମୁଁ ଅଫିସ ୱାର୍ଡ ଆଉ ବାଲିତୋଟା ସାହି ମୁଁ କହୁଛି। ଆଉ ପାଣି ଫାଣି ବହୁତ ଅସୁବିଧା, ଆଉ ବର୍ଷା ବର୍ଷା ହେଲେ ମଧ୍ୟ ଆମ ଘରେ ମାନେ ପାଣି ପଶିଯାଏ, ଆଉ ପାଣି ବି 2 ଘଣ୍ଟା ବି ପାଣି ବି ମାନିଏନି, ପାଣି ବି ବହୁତ ଅସୁବିଧା। ଟାଙ୍କି ରଖୁଛୁ, ପାଣି ଷ୍ଟକ୍ କରି ରଖୁଛୁ, ପାଣି ଯଦି ନ ଆସେ ବହୁତ ହଇରାଣ ହୁଏ।